ॐ नमो भगवते वासुदेवाय श्रीमद्भागवतम् तृतीयस्कन्ध पन्द्रध्याय श्लोक 33 अंतरं अंतरं भगवतिया भगवतिया समस्त पुख्या बात्मानं बात्मानं आत्मनि आत्मनि नवो नवो नवसिवा नवसिवा धीरा धीरा पश्यन्ति पश्यन्ति यत्र यत्र द्वयो द्वयो सुरलिङ्गिनो सुरलिङ्गिनो किं किं द्वत्पादितं व्यक्तादितं उदरभेदी उदरभेदी भयं भयं यतोस्य नायन्तरं भगवतीह समस्तपुखो नायन्तर्भगवतीय समस्तकुख्या बात्मानम् आत्मनि नभो नवसिवधिरा बात्मानम् आत्मनि नभो नवसिवधिरा पश्यन्ति यत्र द्वयो सुरलिङ्गिनो किं पश्यन्ति यत्र द्वयो सुरलिङ्गिनो किं व्युत्पादितं हि उदरभेदी भयं यतोस्य व्युत्पादितं हि उदरभेदी भयं यतोस्य नायन्तरं भगवतिया समस्तपुख्या बात्मानम् आत्मनि नभो नवसिवधिरा पश्यन्ति यत्र द्वयो सुरलिङ्गिनो किं मन्व्युत्पादितं हि उदरभेदी भयं गतोस्य नायन्तरं भगवतीह समस्तकुख्या आत्मानमात्मनि नभो नवसीवधीरा पश्यन्ति यत्र द्वयो सुरलिङ्गिनो किं व्युक्तादितं हि उदरभेदी भयं यतोस्य सौदण्डः न नहि इ कारणं अन्तरं भेद भगवती भगवन्ठरे इह ଏଠାରେ ସମସ୍ତ କୁକୁ ସମସ୍ତ କିଛି କୁକିଗତ ବା ଗର୍ଭଗତ ଆତ୍ମାନମ୍ ଜୀବ ଆତ୍ମନି ପରମାତ୍ମାଙ୍କ ଠାରେ ନଭ ଅଳ୍ପ ପରିମାଣ ବାୟୁ ନଭସି ସମଗ୍ର ବାୟୁମଣ୍ଡଳରେ ଇବ ପରି ଧୀରା ପଣ୍ଡିତଗଣ ଅଛନ୍ତି ଦେଖନ୍ତି। तत्र जाङ्गटरे द्विवयोः तुमधिकर सुरलिङ्गिनो वैकुण्ठलोकर अधिवासिनो भवति पोषाकधारणं करि किं किपरि व्युत्पादितं जागृत असम्भव ही निश्चिन्त भावे उदरभेदी शरीर आत्मा मध्य पार्थक्य भयं भय जतः क्यों ठारु अस्य भगवान श्लोकरण बाद जेपरी महाकाश और क्षुद्र घटाकाश मध्य पूर्ण सामंजस्य थाय ठीक से हीपरी वैकुंठ लोकर अधिवासी और भगवान मध्य पूर्ण सामंजस्य अच्छी ए प्रकार सामंजस्य भाव मध्य सामंजस्य क्षेत्र में उभय बीज कहीं अच्छी भूल अच्छी ये दुईटी व्यक्ति वैकुंठ लोकर अधिवासी भाई पोशाक धारण करते असामंजस्य भाव कौन आसला तेणु भागवत कहु जेपरी ये भौतिक जगत रे प्रत्येक राष्ट्र रे विभिन्न विभाग अच्छी यथा सिविल विभाग और क्रिमिनाल विभाग ठीक से हीपरी भगवान सृष्टि रे दुईट विभाग अच्छी जेपरी भौतिक जगत आम देखा पाऊँ क्रिमिनाल विभाग सिविल विभाग अपेक्षा खूब छोट ठीक से हीपरी क्रिमिनाल विभाग भाई गृहित ये भौतिक जगत समग्र भगवत सृष्टि एक चतुर्थांश मात्र अटे भौतिक जगतर समस्त जीव व आदिवासी क्रिमिनाल व अपराधी भी विवेचित हूँ कारण से भगवान नियम पाने को इच्छा करते ना कि भगवान सामंजस्यर परिपूर्ण क्रियार विरुद्धाचरण करती सृष्टि नीति हूँ भगवान स्वभाव तो आनंदमय अटंती से दिव्य आनंद को बुद्धि करने निमित्त अनेक हूँ आम मान भाई जीवगण भगवान अंशविशेष होता हेतु भगवान इंद्रप्रति निमित्त उद्दिष्ट तेणु जितेबले नीति सामंजस्य भाव में किसी व्यतिक्रम देखा जाए से जीव दक्षिणात मायावद्ध हो जाए भगवान बहिरंग शक्तिर प्रकाश हो भौतिक जगत एवं अंतरंग शक्तिर प्रकाश हो भगवत साम्राज्य वैकुंठ लोक वैकुंठ लोक भगवान और वैकुंठ आदिवासी मान मध्य किसी असामंजस्य भाव न थाए से वैकुंठ लोक भगवान सृष्टि परिपूर्ण अटे सेठार भयर कौन कारण न थाए समग्र भगवत साम्राज्य ये प्रकार सामंजस्य भाव परिपूर्ण जे सेठार शत्रुतार संभावना न थाए सेठार सबकि अद्वय अटे जपर शरीर मध्य अनेक शारीरिक गठन अच्छी किंतु से सब को गोटे नीति में उदर संतोष विधान निमित्त क्रिया करती एवं जपर गोटे जंत्र शह शह हजार हजार अंश थाए कि समस्ते समग्र जंत्र क्रिया सहित ऐकता कार्य करती ठीक से हीपरि वैकुंठ लोक भगवान ही परिपूर्ण वस्तु एवं वैकुंठ लोक अधिवासीगण पूर्ण रूप भगवत सेवार निजुक्त था मायावादी दार्शनिक गण निर्विशेषवादी गण श्रीमद भागवत श्लोक व्याख्या कर महाकाश और घटाकाश एक अटे कि धारणा ठीक नुहे महाकाश और घटाकाश उदाहरण व्यक्तिर शरीर मध्य प्रजुज्य अटे शरीर महाकाश तुल्य एवं शरीर अंतरनाड़ी एवं अन्य अंश घटाकाश तुल्य अटे शरीर प्रत्येक अंश जदि समग्र शरीर एक क्षुद्र अंश को अधिकार करें तथापि शरीर प्रत्येक अंश स्वतंत्र अच्छी ठीक से हीपरी समग्र सृष्टि भगवान शरीर तुल्य अटे एवं आम सुस्थ जीवगण किंवा जहाँ किसी सृष्टि होती सब किसी शरीर क्षुद्र अंश मात्र अटे शरीर अंश समग्र शरीर सह सामान नुहे यह केवल संभवपर नुहे श्रीमद भगवद गीतार कहुच्चे जीवगण शाश्वत भाव भगवान अंश विशेष अटंती महावेदी दार्शनिक मान मतानुजायी जदिओ जीव प्रकृत पक्षे भगवान सामान तथापि मायाग्रस्त जीव निजक भगवान अंश विशेष बोली भावे जय श्री राधा से सिद्धांत ठीक नुहे पूर्ण और अंशर ऐक्य सामानता केवल गुण से थाए घटाकाश और महाकाश गुणात्मक सामानतर अर्थ नुहे जब घटाकाश महाकाश हो जाए ବୈକୁଣ୍ଠ ଲୋକରେ ଭେଦ କରି ଶାସନ କରିବା ନୀତି ବା ରାଜନୀତି ନାହିଁ। ସେଠାରେ ଭୟର କିଛି କାରଣ ନଥାଏ, କାରଣ ସେଠାରେ ଭଗବାନ ଓ ଅଧିବାସୀମାନଙ୍କ ମଧ୍ୟରେ ସାମଞ୍ଜସ୍ୟ ଭାବ ଥାଏ। ମାୟାର ତାତ୍ପର୍ଯ୍ୟ ହେଉଛି ଜୀବ ଓ ଭଗବାନ ମଧ୍ୟରେ ଅସାମଞ୍ଜସ୍ୟ ଭାବ, ଏବଂ ବୈକୁଣ୍ଠର ତାତ୍ପର୍ଯ୍ୟ ହେଉଛି ଉଭୟଙ୍କ ମଧ୍ୟରେ ଥିବା ସାମଞ୍ଜସ୍ୟ ଭାବ। ପ୍ରକୃତ ପକ୍ଷେ ସମସ୍ତ ଜୀବ ଭଗବାନଙ୍କ ଦ୍ୱାରା ଲାଳିତ ପାଳିତ ହୁଅନ୍ତି, କାରଣ ସେ ବା ଭଗବାନ ପରମ ଜୀବ ଅଟନ୍ତି। କିନ୍ତୁ ମୂର୍ଖ ଜୀବ ଯଦି ପ୍ରକୃତି ପକ୍ଷେ ଯଦି ମୂର୍ଖ ଜୀବ ଯଦି ପ୍ରକୃତି ପକ୍ଷେ ପରମ ଜୀବଙ୍କର ନିୟନ୍ତ୍ରଣାଧୀନ, ତଥାପି ସେ ଭଗବାନଙ୍କର ଅସ୍ତିତ୍ୱକୁ ଅସ୍ୱୀକାର କରେ। ଏ ଅବସ୍ଥାକୁ ମାୟା କୁହାଯାଏ। ବେଳେବେଳେ ସେମାନେ କହନ୍ତି ଯେ ଭଗବାନ ବୋଲି କେହି ନାହାନ୍ତି, ସେମାନେ କହନ୍ତି ସବୁ ଶୂନ୍ୟ। ବେଳେବେଳେ ସେମାନେ ଭଗବାନଙ୍କୁ ଅନ୍ୟ ପ୍ରକାର ଅସ୍ୱୀକାର କରନ୍ତି। ସେମାନେ କହନ୍ତି କେହି ଭଗବାନ ଥାଇପାରନ୍ତି, କିନ୍ତୁ ତାଙ୍କ ରୂପ ନାହିଁ। ଏ ଉଭୟ ପ୍ରକାର ଧାରଣା ଜୀବର ବିଦ୍ରୋହାତ୍ମକ ଅବସ୍ଥାରୁ ଜାତ ହୁଏ। ଯେପର୍ଯ୍ୟନ୍ତ ଏ ବିଦ୍ରୋହାତ୍ମକ ଅବସ୍ଥା ରହିଥିବ, ସେ ପର୍ଯ୍ୟନ୍ତ ଏ ଭୌତିକ ଜଗତରେ ଅସାମଞ୍ଜସ୍ୟ ଭାବ ରହିଥିବ। କୌଣସି ସ୍ଥାନର ଶାସନ ଶୃଙ୍ଖଳାରୁ ସାମଞ୍ଜସ୍ୟ ଭାବ ଓ ଅସାମଞ୍ଜସ୍ୟ ଭାବ ଅନୁଭୂତ ହୁଏ। ଧର୍ମ ହେଉଛି ଭଗବାନଙ୍କର ଶାସନ ଶୃଙ୍ଖଳା। ଶ୍ରୀମଦ୍ ଭଗବତ ଗୀତାରେ ଆମେ ଦେଖିବାକୁ ପାଉ ଯେ ଧର୍ମ କହିଲେ ଭକ୍ତି ଯୋଗ ବା କୃଷ୍ଣ ଚେତନାକୁ ବୁଝାଏ। ଗୀତାରେ ଭଗବାନ କୃଷ୍ଣ କହିଛନ୍ତି ସମସ୍ତ ଧର୍ମ ପରିତ୍ୟାଗ କରି ମୋର ଶରଣରେ ଆସ, ଏହା ହିଁ ଧର୍ମ। ଯେତେବେଳେ ବ୍ୟକ୍ତି ଭଲ ଭାବରେ ଜାଣିପାରେ ଯେ କୃଷ୍ଣ ହେଉଛନ୍ତି ପରମେଶ୍ୱର ଓ ପରମ ଭକ୍ତା, ଏବଂ ତଦନୁଯାୟୀ ବ୍ୟକ୍ତି କ୍ରିୟା କରେ, ସେତେବେଳେ ସେ ପ୍ରକୃତ ଧର୍ମନୀତି ଆଚରଣ କରୁଛି ବୋଲି କୁହାଯାଏ। ଯାହା ଏ ନୀତିର ବିରୁଦ୍ଧ ଆଚରଣ କରେ ତାହା ଧର୍ମ ନୁହେଁ। ସେଥିପାଇଁ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ସମସ୍ତ ଧର୍ମ ପରିତ୍ୟାଗ କର। ଚିତ୍ ଜଗତରେ ଏହି କୃଷ୍ଣ ଚେତନା ରୂପକ ଧର୍ମନୀତି ସାମଞ୍ଜସ୍ୟ ଭାବ ଅନୁସୃତ ହୁଏ, ଏବଂ ସେଇଥିପାଇଁ ସେ ଜଗତକୁ ବୈକୁଣ୍ଠ ବୋଲି କୁହାଯାଏ। ଯଦି ସେହି ନୀତି ଏଠାରେ ସମ୍ପୂର୍ଣ୍ଣ ଭାବେ ବା ଆଂଶିକ ଭାବେ ଅନୁସୃତ ହେବ, ତାହେଲେ ଏହା ମଧ୍ୟ ବୈକୁଣ୍ଠ ଲୋକ ହୋଇଯିବ। ତେଣୁ ଯେକୌଣସି ସଙ୍ଘରେ, ଯେପରି ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନ ସଙ୍ଘରେ ଥିବା ସଭ୍ୟଗଣ କୃଷ୍ଣଙ୍କୁ କେନ୍ଦ୍ର କରି ପୂର୍ଣ୍ଣ ବିଶ୍ୱାସ ସ୍ଥାପନ କରି ଶ୍ରୀମଦ୍ ଭଗବତ ଗୀତାର ନୀତି ଅନୁଯାୟୀ ସାମଞ୍ଜସ୍ୟ ଭାବେ ବାସ କରନ୍ତି, ତାହେଲେ ସେମାନେ ବୈକୁଣ୍ଠ ଲୋକରେ ବାସ କରିବେ, ଭୌତିକ ଜଗତରେ ନୁହେଁ। ତେଣୁ ଏ ଯେଉଁ ସାମଞ୍ଜସ୍ୟ ଅସାମଞ୍ଜସ୍ୟ ବିଷୟରେ ପ୍ରଭୁପାଦ ମହାରାଜ ବହୁତ ବଡ଼ ପ୍ରକଟ ଦେଇଛନ୍ତି। ତେଣୁ ବୈକୁଣ୍ଠ ଲୋକରେ ଯେଉଁ ତାଙ୍କର ଯେଉଁ ଭାବ ହେଇଛି, ଭୌତିକ ଜଗତର ଭାବଠାରୁ ସମ୍ପୂର୍ଣ୍ଣ ବିପରୀତ। ଆମେ ବୈକୁଣ୍ଠ ଲୋକ ବିଷୟରେ ଜ୍ଞାନ ଏତେଟା ହୋଇପାରିବ ନାହିଁ, ଯେହେତୁ ଆମେ ବୌଦ୍ଧିକ ଜଗତରେ ଅଛେ। କିନ୍ତୁ ଯେଉଁମାନେ ସେ ଚିତ୍ ଜଗତ ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହୋଇଛନ୍ତି, ସେମାନେ କହିବେ ପ୍ରକୃତରେ ସେ ଜଗତ କିଭଳି ଏ ବୌଦ୍ଧିକ ଜଗତଠାରୁ ଭିନ୍ନ। ଏ ବୌଦ୍ଧିକ ଜଗତରେ ଏଠି ଅସାମଞ୍ଜସ୍ୟ ଭାବ ଅଛି। ଭଗବାନଙ୍କ ଭାବ ଗୋଟିଏ, ଜୀବର ଭାବ ଆଉ ଗୋଟିଏ, ଏ ସାମଞ୍ଜସ୍ୟ ରହୁନି। ତେଣୁ ଏ ବୌଦ୍ଧିକ ଜଗତକୁ ମାୟା ଜଗତ ବୋଲି କୁହାଯାଉଛି। ଚିତ୍ ଜଗତରେ ଭଗବାନଙ୍କର ଭାବ ଯାହା, ସମସ୍ତ ବୈକୁଣ୍ଠବାସୀ ବା ଚିତ୍ ଜଗତବାସୀଙ୍କର ଭାବ ସେୟା, ସାମଞ୍ଜସ୍ୟ ସମାନତା ରହିଛି। ଭଗବାନ ସମସ୍ତେ ଉପଭୋଗ କରିବା ପାଇଁ ଜୀବମାନେ ଭଗବାନଙ୍କୁ ଉପଭୋଗ ଦେଉଛନ୍ତି, ତେଣୁ ସେହି ଦୃଷ୍ଟିରୁ ସେଠି ସାମଞ୍ଜସ୍ୟ ଭାବ ରହିଛି, ଅସାମଞ୍ଜସ୍ୟ ଭାବ କିଛି ନାହିଁ। କିନ୍ତୁ ଭୌତିକ ଜଗତରେ ଭଗବାନ ଚାହୁଁଛନ୍ତି ଉପଭୋଗ କରିବା ପାଇଁ, ଆମେ ମଧ୍ୟ ଚାହୁଁଛେ ଉପଭୋଗ କରିବା ପାଇଁ। ଇଏ ଯଦିଓ ବାହାରକୁ ଦେଖିବାକୁ ଗଲେ ସାମଞ୍ଜସ୍ୟ ରହୁଛି, କିନ୍ତୁ ଭଗବାନଙ୍କ ସହିତ ଭଗବାନଙ୍କ ଭାବରେ ଅସାମଞ୍ଜସ୍ୟ ହୋଇଯାଉଛି। ଆମର ଉପଭୋଗ କରିବାର କ୍ଷମତା ନାହିଁ, ଭଗବାନ ହେଉଛନ୍ତି ଉପଭୋଗକାରୀ, ଆମେ ହେଉଛୁ ଅଂଶ, ସେ ହେଉଛନ୍ତି ପୂର୍ଣ୍ଣ। ଜୀବର ଅଂଶର କେମିତି ଉପଭୋଗ କରିପାରିବ ନା, ପୂର୍ଣ୍ଣକୁ ଯଦି ସେ ଉପଭୋଗ ପ୍ରଦାନ କରିବେ, ପୂର୍ଣ୍ଣକୁ ଯଦି ଉପଭୋଗ ପ୍ରଦାନ ନ କରି ନିଜେ ଉପଭୋଗ କରିବା ପାଇଁ ଚାହିଁବେ, ସେଇଠି ଅସାମଞ୍ଜସ୍ୟ ଭାବ ସୃଷ୍ଟି ହେବ, ସେ ଉପଭୋଗ କରିପାରିବେ ନାହିଁ। ଯେମିତି ଉଦାହରଣ ସ୍ୱରୂପ ଆମର କୁହାଯାଏ ଆମର ଶରୀର ଇଏ ହେଉଛି ପୂର୍ଣ୍ଣ, ଆଧିରେ ଆମର ବିଭିନ୍ନ ପ୍ରକାର ଅଙ୍ଗ ସବୁ ରହିଛି, ଚକ୍ଷୁ ରହିଛି, କର୍ଣ୍ଣ ରହିଛି, ହସ୍ତ ରହିଛି, ପାଦ ରହିଛି, ତେଣୁ ଏ ସମସ୍ତ ଅଙ୍ଗ ପୂର୍ଣ୍ଣର ସେବା କରୁଛନ୍ତି। ତେଣୁ ସେଇ ଉଦାହରଣଟି ଆମର ଶ୍ରୀମଦ୍ ଭାଗବତଙ୍କ ଚତୁର୍ଥ ସ୍କନ୍ଧ 31 ଅଧ୍ୟାୟରେ ନାରଦ ମୁନି ଏଟାକୁ କହିଛନ୍ତି ପ୍ରଚେତାମାନଙ୍କୁ। ପ୍ରଚେତାମାନଙ୍କୁ ସେ କହୁଛନ୍ତି, ଯଥା ତରୋମୂଳ ନିଷେଚନେନ ତୃପ୍ୟନ୍ତି ତତ୍ ସ୍କନ୍ଧ ଭୁଜ ପୋଷାଖା ପ୍ରାଣ ପହରାଚ ଯଥେନ୍ଦ୍ରିୟାଣ ତଥୈବ ସର୍ବାହରଣମଚ୍ୟୁ ତେଜ୍ୟା। ଯେଭଳି ଭାବରେ ତରୁ ବା ବୃକ୍ଷରେ ମୂଳରେ ଜଳ ଦେଲେ ସବୁକିଛି ତରୁର ସମସ୍ତ ଅଂଶ ସମସ୍ତ ଅଙ୍ଗ ସେ ଜଳ ପ୍ରାପ୍ତ ହେବେ। ତେଣୁ ଜଣେ ପ୍ରଶ୍ନ କରିବ ଯେ ତରୁର ମୂଳରେ ପାଣି ଦେଇକରି ତାର ଡାଳ ଶାଖା ପୋଷାକରେ ପାଣି ଦେଲେ କ'ଣ ଅସୁବିଧା ହେବ କି? ଅସୁବିଧା କିଛି ନାହିଁ। ସେଇଥିପାଇଁ ନାରଦ ମୁନି ଆଉ ଗୋଟିଏ ଉଦାହରଣ ଦେଲେ, କହିଲେ ଯଥା ପ୍ରାଣ ପହରାଚ, ଯେମିତି ଆମେ ଖାଦ୍ୟ ଗ୍ରହଣ କରୁଛେ, ଖାଦ୍ୟଟା ଯେତେବେଳେ ପାକସ୍ଥଳୀକୁ ଯାଉଛି ସେତେବେଳେ ଶରୀରର ସମସ୍ତ ଅଙ୍ଗ ଖାଦ୍ୟ ପ୍ରାପ୍ତ ହେଉଛନ୍ତି। କିନ୍ତୁ ଯଦି ସବୁ ଅଙ୍ଗ କହିବେ ନା ଆମେ ସ୍ୱତନ୍ତ୍ର ଭାବରେ ଉପଭୋଗ କରିବା, ଆଖିକୁ ଆଖି କହିବେ ମୁଁ ସ୍ୱତନ୍ତ୍ର ଭାବରେ ଖାଦ୍ୟ ଗ୍ରହଣ କରିବି, ଆଖି ଉପରେ ଯଦି ଖାଦ୍ୟ ଦିଆଯିବ ତାହେଲେ ସେ ଆଖିଟି ନଷ୍ଟ ହୋଇଯିବ। ସେଥିପାଇଁ ଏ ଉଦାହରଣଟି ନାରଦ ମୁନି ଆଉ ଥରେ ଦେଲେ। ତେଣୁ ଜୀବର ଉପଭୋଗ କରିବାର କ୍ଷମତା ନାହିଁ। ଜୀବ ଯଦି ଭଗବାନଙ୍କୁ ଉପଭୋଗ ପ୍ରଦାନ କରେ ତାହେଲେ ସେ ଉପଭୋଗ ପ୍ରାପ୍ତ ହୋଇପାରିବ ବା ଆନନ୍ଦ ପ୍ରାପ୍ତ ହୋଇପାରିବ। ତେଣୁ ଇଏ ହେଉଛି ପ୍ରକୃତରେ ବୁଦ୍ଧିମାନ ବ୍ୟକ୍ତି ଯେଉଁମାନେ ସେମାନେ ହେଉଛନ୍ତି ଧୀରା। ଏଠି ଧୀରା ଶବ୍ଦ ବ୍ୟବହାର କରାଯାଇଛି। ଧୀରା ସେମାନେ ଏ ଯେଉଁ ରହିଛି ଆମର ବେଗ ରହିଛି, ଏ ବେଗ ଦ୍ୱାରା ସେ ଧାବମାନ ହୁଅନ୍ତି ନାହିଁ। ସମସ୍ତଙ୍କର 6 ବେଗ ରହିଛି, ବାଚ ବେଗମ କହିବାର ବେଗ, ମନସା ମନର ବେଗ ରହିଛି, କ୍ରୋଧର ବେଗ ରହିଛି, ଜିହ୍ୱାର ବେଗ ରହିଛି, ଉଦର ଏବଂ ଉପସ୍ଥ, ଏଇ 6 ବେଗ ରହିଛି। ତେଣୁ ଏ ବେଗ ଦ୍ୱାରା ଯେଉଁମାନେ ପରିଚାଳିତ ହୁଅନ୍ତି ସେମାନେ ହେଉଛନ୍ତି ଅଧୀର। କିନ୍ତୁ ଏ ଯେଉଁ ବେଗକୁ ଯେଉଁମାନେ ନିଜର ଅଧୀନରେ ରଖିଛନ୍ତି ସେମାନେ ହେଉଛନ୍ତି ଧୀରା ବ୍ୟକ୍ତି। ଧୀର ତତ୍ର ନ ମୁୟତି, ଯେଉଁମାନେ ଧୀର ବ୍ୟକ୍ତି ସେମାନେ କେତେବେଳେ ହେଲେ ମୁହ୍ୟ ହୁଅନ୍ତି ନାହିଁ। ଭଗବତଗୀତାରେ ପ୍ରଥମେ ଏ ଜ୍ଞାନଟି ଭଗବାନ ଦେଇଛନ୍ତି ଅର୍ଜୁନଙ୍କୁ। ଦେହି ନସ୍ମିନ୍ ତଥା ଦେହେ କୌମାରଂ ଯୌବନଂ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀର ତତ୍ର ନ ମୁହ୍ୟତି। ଯେଉଁମାନେ ଧୀର ବ୍ୟକ୍ତି ସେମାନେ ପ୍ରକୃତିରେ ଜ୍ଞାନୀ, ସେମାନେ ବେଗର ଅଧୀନରେ ନଥାନ୍ତି, ବେଗକୁ ନିଜ ଅଧୀନରେ ରଖିଥାନ୍ତି। ସେମାନେ ଜାଣନ୍ତି ଏ ଶରୀର ଠାରୁ ସେମାନେ ଭିନ୍ନ। ଦେହି ନସ୍ମିନ୍ ଯଥା ଦେହେ, ଦେହିନ ଏବଂ ଦେହି ଏ ଦୁଇ ଜଣ ଅଲଗା ଅଲଗା। ତେଣୁ ଏ ଅସ୍ମିନ୍ ଦେହେ ଏ ଶରୀରରେ ଯେ ଦେହି ରହିଛେ ଯିବା ଆମେ ଯେ ରହିଛେ ଇଏ ଦେହିର ପରିବର୍ତ୍ତନ ହେଉନାହିଁ କିନ୍ତୁ ଦେହର ପରିବର୍ତ୍ତନ ହେଉଛି। ଏ କୁମାର ଅବସ୍ଥାରେ ଥିଲା, ଛୋଟ ପିଲା ଥିଲା ଶରୀର, ତାପରେ ବଡ଼ ହେଲା, ଯୁବକ ଅବସ୍ଥା ପ୍ରାପ୍ତ ହେଲା, ତାପରେ ବୃଦ୍ଧ ଶରୀର ପ୍ରାପ୍ତ ହେବ। ଏହିଭଳି ଭାବରେ ଶରୀରର ପରିବର୍ତ୍ତନ ହେଲେ ମଧ୍ୟ ଆମର ପରିବର୍ତ୍ତନ ହେଉନାହିଁ। ଏହି ଜ୍ଞାନକୁ ଯେଉଁମାନେ ପ୍ରାପ୍ତ ହୋଇଛନ୍ତି ସେମାନେ ହେଉଛନ୍ତି ଧୀର। ତେଣୁ ସେମାନେ ଯେତେବେଳେ ଶରୀର ତ୍ୟାଗ କରୁଛନ୍ତି ସେମାନେ ସେତେବେଳେ ବ୍ୟସ୍ତ ହେଉନାହାନ୍ତି। ଧୀର ତତ୍ରଣ ମୁହତି, ସେମାନେ ବ୍ୟସ୍ତ ହେଉନାହାନ୍ତି। ସେମାନେ ଜାଣନ୍ତି ଶରୀରର ମୃତ୍ୟୁ ହେଉଛି, ଆମର ମୃତ୍ୟୁ ହେଉନାହିଁ। ତେଣୁ ଏଇ ଯେଉଁ ଧୀର ବ୍ୟକ୍ତି ଯେଉଁମାନେ ସେମାନେ ପ୍ରକୃତିରେ ଜାଣନ୍ତି, ପ୍ରକୃତ ଜ୍ଞାନ ସେମାନେ ପ୍ରାପ୍ତ ହୋଇଛନ୍ତି ଯେ ସେମାନେ ହେଉଛନ୍ତି ଭଗବାନଙ୍କର ଅଂଶ। ମମିମାଂସ ଜୀବଲୋକେ ଜୀବଭୂତ ସନାତନ, ଜୀବର ହେଉଛି ପ୍ରକୃତ ଧର୍ମ ବା ପ୍ରକୃତ ସ୍ଥିତି ହେଉଛି ସେ ହେଉଛି ଭଗବାନଙ୍କର ଅଂଶ। ତେଣୁ ତାର କର୍ତ୍ତବ୍ୟ ହେଉଛି ସେ ଭଗବାନଙ୍କୁ ଆନନ୍ଦ ପ୍ରଦାନ କରିବ, ଭଗବାନଙ୍କୁ ସେବା କରିବ। କିନ୍ତୁ ଏ ଜ୍ଞାନ ଶତକଡ଼ା 90 ଭାଗ ଲୋକଙ୍କର, ଭୌତିକ ଜଗତରେ ଶତକଡ଼ା 90 ଭାଗ ଲୋକଙ୍କର ନଥାଏ। ତେଣୁ ସେମାନେ ଏଇ ଭୌତିକ ଜଗତକୁ ଆସନ୍ତି, ଇଏ ହେଉଛି ମାୟା ଜଗତ। ଏଠି ମାୟା ମାୟା କହିଲେ ଯେଉଁଟା ନୁହଁ, ମା ଅର୍ଥ ନୁହଁ, ୟା ଅର୍ଥ ସେଇଟା ଯେଉଁଟା ନୁହଁ ସେ ହେଉଛି ମାୟା ଏ ଭୌତିକ ଜଗତକୁ। ସେଥିପାଇଁ ଗୋଟେ ଓରଟା ବୃକ୍ଷ ସହିତ ତୁଳନା କରାଯାଇଛି। ପ୍ରକୃତ ଜଗତ ଏଇଟା ସବୁ ପାଇଁ ଏଇଟା ରହିବନି, ଅସ୍ଥାୟୀ ଜଗତ, ଯେମିତି ମରିଚିକା ମରିଚିକାଟା ଦେଖାଯାଉଛି, ଆଗରୁ ଦେଖାଯିବ ମରୁଭୂମିରେ ବିଶେଷ ଭାବରେ ମରିଚିକାର ପ୍ରତ୍ୟମାନ ହୁଏ, ମରିଚିକା ପ୍ରତ୍ୟମାନ ହୁଏ, ଯେ ବିଶେଷ ଭାବରେ ମୃଗ ବା ହରିଣ ଯେତେବେଳେ ଖରାଦିନେ ବହୁତ ଶୋଷ ହେଉଥିବ ମରୁଭୂମିରେ ତାକୁ ଲାଗିବ ଏ ଦୂରରେ ଗଲେ ଜଳଟା ରହିଛି, ଏଇଟା ମରିଚିକା ପ୍ରକୃତ ଜଳ ନୁହଁ, ସେ ହେଉଛି ମରିଚିକା। ବହୁତ କଷ୍ଟ କରି ଧାଇଁ ଧାଇଁକି ସେଠି ଯାଇ ପହଞ୍ଚିଲା ବେଳେ ଦୂର ସେଠି ନଥିବ, ଆହୁରି ଦୂରକୁ ପଳେଇ ଯାଇଥିବ। ତେଣୁ ଏଇଭଳି ଭାବରେ ଅନ୍ତିମରେ ସେ ମରିଚିକା ପ୍ରତିରେ ଧାଇଁ ଧାଇଁ ମୃତ୍ୟୁବରଣ କରେ। ଏଟାକୁ ମୃଗତୃଷ୍ଣା ବୋଲି କୁହାଯାଏ, ମୃଗତୃଷ୍ଣା, ମୃଗର ତୃଷ୍ଣା ରହିଛି, ଶୋଷ ହେଉଛି, ସେ ଧାଇଁ ଧାଇଁକିରି ମୃତ୍ୟୁବରଣ କରି ଜଳ ପାଉନାହିଁ। ଏ ଭୌତିକ ଜଗତ ସେଇଭଳି ଭାବରେ ସୁଖାୟ କର୍ମାଣି କରୋତି ଲୋକେ ନତେ ସୁଖଂ ବା ଅନ୍ୟତ ପରାମ ବା ବିନ୍ଦତେ ଭୂୟ ତଦୈବ ଦୁଃଖ ଜଗତ୍ର ଯୁକ୍ତଂ ଭଗବାନ ଭଜନ। ଏଇ ପ୍ରଥମେ ମୈତ୍ରମୁନି ଏହି ପ୍ରଶ୍ନଟି କରିଛନ୍ତି, ମୈତ୍ର ଭିତରେ ସମ୍ବାଦ ଯେଉଁ ଚାଲିଛି, ଏଇ ପ୍ରଥମେ ମୈତ୍ରମୁନିକୁ ଏହି ସମ୍ବାଦ ଏହି କଥାଟି କହିଥିଲେ ପିତୃମୁନି ବିଦୁର। ସେ ସିଧାସଳଖ ପଚାରିଲେ ନାହିଁ, ପ୍ରଭୁ ଆପଣଙ୍କୁ ଭଗବାନ କହିଛନ୍ତି ମୋତେ ଜ୍ଞାନ ଦେବା ପାଇଁ ଦିଅନ୍ତୁ ନା, ପ୍ରଥମେ ଏଇଠୁ ଆରମ୍ଭ କଲେ, ଅନୁସନ୍ଧିଚ୍ଛାରୁ ଆରମ୍ଭ କରିଛନ୍ତି ଜିଜ୍ଞାସାରେ। ଲୋକମାନେ ସମସ୍ତେ ସୁଖ ପାଇଁ ଚାହୁଁଛନ୍ତି, କିନ୍ତୁ ଯେଉଁଭଳି ଭାବରେ ମୃଗତୃଷ୍ଣା ମରିଚିକା ରହିଛି ସେଠି ପହଞ୍ଚିଗଲା ବେଳକୁ ସେ ମରିଚିକା ସେଠି ନଥିବ, ସେଇଭଳି ଭାବରେ ସୁଖ ପାଇଁ ଚେଷ୍ଟା କରି ସୁଖାୟ କର୍ମାଣି କରନ୍ତି ଲୋକେ, କୌଣସି ଲୋକ ଦୁଃଖ ପାଇଁ କର୍ମ କରୁନାହାନ୍ତି, ସମସ୍ତେ ସୁଖ ପାଇଁ କର୍ମ କରୁଛନ୍ତି। କିନ୍ତୁ ନତେ ସୁଖଂ ବା ଅନ୍ୟ ଦୁଃଖରାମ ବା ସେମାନେ ପ୍ରକୃତିରେ ସୁଖପ୍ରାପ୍ତ ହୋଇପାରୁନାହାନ୍ତି ବା ଦୁଃଖରୁ ନିବୃତ୍ତି ହୋଇପାରୁନାହାନ୍ତି। ବିନ୍ଦନ୍ତେ ଭୂୟ ତଦୈବ ଦୁଃଖ, ପ୍ରକୃତରେ ସୁଖ ପାଇଁ କାମ କଲେ ମଧ୍ୟ ସେମାନେ ଆହୁରି ଦୁଃଖ ହିଁ ପ୍ରାପ୍ତ ହୁଅନ୍ତି। ତେଣୁ ଜଗତ୍ର ଯୁକ୍ତଂ ଭଗବାନ ବଦେନ, ପ୍ରଭୁ ତାହେଲେ ଆମେ କିଭଳି ଭାବରେ ଯୁକ୍ତ ହେବା, କିଭଳି ଭାବରେ କାର୍ଯ୍ୟ କରିବା, ଏ କଥା ଆମକୁ କୁହନ୍ତୁ। ତେଣୁ ଇଏ ହେଉଛି ଅସାମଞ୍ଜସ୍ୟ ଭାବ, ଭୌତିକ ଜଗତରେ ଭଗବାନଙ୍କୁ ଭୁଲି ଆମେ ନିଜେ ଉପଭୋଗ କରିବା ପାଇଁ ଚାହୁଁଛେ, ଇଏ ହେଉଛି ଅସାମଞ୍ଜସ୍ୟ ଭାବ। କିନ୍ତୁ ଚିତ୍ ଜଗତରେ ସେଥିପାଇଁ ବୈକୁଣ୍ଠ, ସେଠି କୁଣ୍ଠା ନାହିଁ, ସେଠି ଭୟ ନାହିଁ। ଏ ଭୌତିକ ଜଗତରେ ଭୟ ଅଛି କାହିଁକି ନା, ଆମେ ଭଗବାନ ଭୁଲି ଯାଇଛେ। ଭୟ ବିଷୟରେ ବର୍ଣ୍ଣନା କରାଯିବ ଭାଗବତ ଆକାଶକନ୍ଦରେ, ଭୟଂ ଦ୍ୱିତୀୟ ଅଭିନିବେଶ ତସ୍ୟାତ୍, ଆମର ଯେତେବେଳେ ଦ୍ୱିତୀୟ ଅଭିନିବେଶ ଆସିଯିବ, ଭଗବାନ ଛଡ଼ା ଅନ୍ୟ ଅଭିନିବେଶ ଆସିବ, ଆମେ ନିଜେ ଆନନ୍ଦ ପ୍ରାପ୍ତ ହେବା ପାଇଁ ଚେଷ୍ଟା କରିବା, ସେଇଠୁ ଭୟ ଆସିବ। ଭୟଂ ଦ୍ୱିତୀୟ ଅଭିନିବେଶ ତସ୍ୟାତ୍, ଯେଭଳି ନିଦ୍ରା ସ୍ୱପ୍ନରେ ଆମେ ଭୟ କରୁଛେ, ଆମେ ଆମ ନିଜ ଶରୀରକୁ ଭୁଲି ଯାଇଛେ, ଆଉ ଗୋଟେ ଶରୀର ଚିନ୍ତା କରୁଛେ, ଆମେ ହେଉଛେ ଆଉ ଗୋଟେ ଶରୀର, ତେଣୁ ସେ ଶରୀରକୁ ବାଘ ଖାଇବା ପାଇଁ ଆସିଗଲାଣି, ତେଣୁ ଭୟ ଆସୁଛି। କିନ୍ତୁ ଯେତେବେଳେ ନିଦ ଭାଙ୍ଗିଯାଉଛି ସେତେବେଳେ ଆମେ ଦେଖୁଛେ ପ୍ରକୃତରେ ଏଇଟା ପ୍ରକୃତ, ଏଇଟା ଆମ ସ୍ୱପ୍ନ, ଏଇଟା ପ୍ରକୃତ ଘଟଣା ନୁହଁ। ତେଣୁ ସେହିଭଳି ଭାବରେ ଏ ମାୟିକ ଜଗତ ହେଉଛି, ସେହିଭଳି ଭାବରେ ଆମେ ସବୁବେଳେ ସ୍ୱପ୍ନରେ ରହିଛେ ବର୍ତ୍ତମାନ, କିନ୍ତୁ ଚିତ୍ ଜଗତରେ ସେ ସ୍ୱପ୍ନ ନାହିଁ, ସେଠି ଭୟ ନାହିଁ, ସେଠି ପ୍ରକୃତ ଜଗତ ପ୍ରକୃତ ସ୍ଥିତିରେ ସେମାନେ ଅଛନ୍ତି, ସାମଞ୍ଜସ୍ୟ ଭାବ ରହିଛି, ଭଗବାନ ସମସ୍ତେ ଉପଭୋଗ ପ୍ରଦାନ କରୁଛନ୍ତି, ତେଣୁ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ଚାରି କୁମାର। ତେଣୁ ଏଠି ପ୍ରଶ୍ନ ପଚାରୁଛନ୍ତି, ନଇ ଅନ୍ତରଂ ଭଗବତ ଇହ ସମସ୍ତ ପୁଖ୍ୟା, ତେଣୁ ସେ କହୁଛନ୍ତି ଚାରି କୁମାର, ଭଗବାନଙ୍କର ଅନ୍ତରରେ ଏ ସମସ୍ତ ସବୁ କିଛି ଭଗବାନଙ୍କର ଅନ୍ତର, ସବୁକିଛି ଭଗବାନଙ୍କର ମୁଖ୍ୟ ବା ଗର୍ବ, ସବୁକିଛି ଭଗବାନଙ୍କ ଭିତରେ ଅଛି, ଯାହା ଆମେ ଦେଖୁଛେ ସବୁକିଛି ଭଗବାନଙ୍କ ଭିତରେ ହିଁ ଅଛି, ସବୁକିଛି ଭଗବାନଙ୍କର, କିଛି ଭଗବାନଙ୍କର ଭିନ୍ନ ନୁହଁ, ସବୁକିଛି ଭଗବାନଙ୍କର, ନଇ ଅନ୍ତରଂ କୌଣସି ଭେଦ ନାହିଁ, ଭଗବାନ ଏବଂ ଭଗବାନଙ୍କର ଜୀବ, ଭଗବାନଙ୍କର ଅଂଶ ବା ସବୁକିଛି ଭଗବାନଙ୍କର, ଭଗବାନ ହେଉଛନ୍ତି ଶକ୍ତିମାନ, ଆଉ ସବୁକିଛି ଶକ୍ତି, ଶକ୍ତି ଶକ୍ତି ମଧ୍ୟ ଅବୟବ, ଶକ୍ତି ଅଭେଦ, ଶକ୍ତି ଆଉ ଶକ୍ତିମାନ ଭିତରେ କୌଣସି ଭେଦ ନାହିଁ, ଅନ୍ତର କିଛି ନାହିଁ, ନହିଁ ଅନ୍ତରଂ ଭଗବତ ଇହ ସମସ୍ତ ପୁଖ୍ୟା, ଇହ ଇହ କହିବାର ଶବ୍ଦ ଅର୍ଥ ହେଉଛି ବୈକୁଣ୍ଠ ଲୋକର କଥା ଚାଲିଛି, ଭୌତିକ ଜଗତର ନୁହଁ କଥା, ବୈକୁଣ୍ଠ ଜଗତରେ ଅଛନ୍ତି ଚାରି କୁମାର, ତେଣୁ ସିଏ କହୁଛନ୍ତି ନହି ଅନ୍ତରଂ ଭଗବତ ଇହ ସମସ୍ତ ପୁଖ୍ୟା, ସବୁକିଛି ଭଗବାନଙ୍କର ପୁଖ୍ୟ, ଭଗବାନ ଗର୍ଭ ସବୁକିଛି, କୌଣସି ଭେଦ ନାହିଁ ଭଗବାନଙ୍କ ବେଦ ପାଖରେ। ତେଣୁ କୁଖୌ ବାତ୍ମାନଂ ଆତ୍ମନି ନଭୋ ନବସିବ ଧୀରା, ଆତ୍ମା ଏବଂ ପରମାତ୍ମା ଆଙ୍କ ଭିତରେ କୌଣସି ଅନ୍ତର ନାହିଁ। ଗୁଣାତ୍ମକ ଭାବରେ ସବୁକିଛି ସମାନ, ପରିମାଣାତ୍ମକ ଭାବରେ ଅଲଗା। ଇଏ ହେଉଛି ତଫାତ୍। ଏହି ତଥ୍ୟଟିକୁ ମହାପ୍ରଭୁ ଦେଇଛନ୍ତି, ପ୍ରଦାନ କରିଛନ୍ତି। ମାୟାବାଦୀ ଏବଂ ବୈଷ୍ଣବମାନଙ୍କ ଭିତରେ ତଫାତ୍ ହେଉଛି ଏଇଟା। ସେଥିପାଇଁ ପ୍ରଭୁପାଦଙ୍କୁ କୁହାଯାଏ ଶୂନ୍ୟବାଦୀ ନିର୍ବିଶେଷ ଶୂନ୍ୟବାଦୀ ପାଶ୍ଚାତ୍ୟ ଦେଶ ତାରିଣୀ। ନିର୍ବିଶେଷବାଦୀ କେଉଁଟା ନା, ଯେଉଁମାନେ ଆହୁରି ଅଧିକ ଖତରନାକ। ଶୂନ୍ୟବାଦୀ ହେଉଛନ୍ତି ବୁଦ୍ଧ। ବୁଦ୍ଧ ମାନେ ବୁଦ୍ଧ ଧର୍ମ ଯେଉଁ ସ୍ଥାପନ ହେଲା, ବୈଦିକ ଧର୍ମକୁ ଲୋପ କରିଦିଆଗଲା, ବୈଦିକ ଧର୍ମକୁ ଦୁଆଇ ଦେଇ ଲୋକମାନେ ଖାଲି ପଶୁ ଭଳି କରୁଥିଲେ, ବେଦକୁ ମୁହଁରେ ମାନୁଥିଲେ, ବେଦରେ ପଶୁ ଭଳି ରହିଛି କହିକରି ବେଦକୁ ବେଦ ଅନୁସାରେ ପଶୁ ଭଳି କରୁଥିଲେ, କିନ୍ତୁ ପ୍ରକୃତ ବେଦ ଅନୁସାରେ କରୁନଥିଲେ, ନିଜର ଇନ୍ଦ୍ରିୟ ତୃପ୍ତି ପାଇଁ କରୁଥିଲେ ପଶୁ ଭଳି। ତେଣୁ ବୁଦ୍ଧ ଧର୍ମ ଯେଉଁ ଆସିଲା, ବୁଦ୍ଧ ବୁଦ୍ଧଦେବ ଠିକ ଭଗବାନଙ୍କର ଜଣେ ଅବତାର, ସେ ଆସି ସେ କହିଲେ ଏ ବେଦକୁ ମୁଁ ଗ୍ରହଣ କରୁନାହିଁ, ଭଗବାନ ଅସୁରମାନେ ଭଗବାନ ମାନନ୍ତି ନାହିଁ, ତେଣୁ କହିଲେ ଭଗବାନ କେହି ନାହାନ୍ତି, ଏ ବେଦ କିଛି ନାହିଁ, ନିନ୍ଦସି ଯଜ୍ଞ ବିଧେ ରହ ଶ୍ରୁତି ଜାତ। ତେଣୁ ସେ ସ୍ଥାପନ କଲେ ଅହିଂସା ପରମ ଧର୍ମ ସ୍ଥାପନ କଲେ, ତୁମେ ଜୀବ ହିଂସା ବନ୍ଦ କର। ତେଣୁ ଇଏ ହେଉଛି ଶୂନ୍ୟବାଦୀ, ସବୁ କିଛି ଶୂନ୍ୟ, ଆଉ କିଛି ନାହିଁ, ଅଲଗା କିଛି ନାହିଁ, ସବୁ ଶୂନ ହେଇଯିବ, ନିର୍ବାଣ ଶୂନ ହେଉଛି ଶୂନ୍ୟବାଦୀ। ବୁଦ୍ଧ ଧର୍ମ ହେଉଛି ଶୂନ୍ୟବାଦୀ। ତାପରେ ମାୟାବାଦୀ ଆସିଲେ, ଶଙ୍କରାଚାର୍ଯ୍ୟ ଆସିଲେ, ସିଏ କହିଲେ ନା ସବୁ ଶୂନ୍ୟ ନୁହଁ, ବ୍ରହ୍ମ ହେଉଛନ୍ତି ସତ୍ୟ, ଜଗତ ହେଉଛି ଶୂନ୍ୟ, ଜଗତ ହେଉଛି ମିଥ୍ୟା। ଏ କଥା ସେ ପ୍ରକାଶ କଲେ। ଇଏ ହେଉଛି ନିର୍ବିଶେଷବାଦୀ। ଇଏ କୁହାଯାଏ ବେଦ ନାମାନିଆ ବୌଦ୍ଧ କହିଲ ନାସ୍ତିକ, ବେଦାଶ୍ରୟ ନାସ୍ତିକବାଦ ବୁଦ୍ଧ ସେ ଅଧିକ। ଇଏ ହେଉଛି ଆହୁରି ଖତରନାକ ନାସ୍ତିକବାଦ, ଏଇ ଯେଉଁ ମାୟାବାଦ। ମାୟାବାଦର ଭାଷ୍ୟ ଶୁଣିଲେ ହେ ସର୍ବନାଶ, ମହାପ୍ରଭୁ କହିଛନ୍ତି ମାୟାବାଦ। ମାୟାବାଦ କହିଲେ ଭଗବାନ ଅଛନ୍ତି, କିନ୍ତୁ ଭଗବାନଙ୍କର କୌଣସି ରୂପ ନାହିଁ, ନିର୍ବିଶେଷ। ତେଣୁ ଏ ଯେଉଁ ଆତ୍ମା ଏବଂ ପରମାତ୍ମା ସେମାନେ କହନ୍ତି ଏକ, ଅଲଗା ନୁହଁ, ଏ ଅଦ୍ୱୈତବାଦ, ଦୁଇ ନୁହଁ ଏକ। ତାପରେ ବୈଷ୍ଣବମାନେ ସବୁ ଆସିଲେ, ବିଭିନ୍ନ ବୈଷ୍ଣବ ସମ୍ପ୍ରଦାୟ ସବୁ ଆସିଲେ, ତେଣୁ ସେମାନେ ଦ୍ୱୈତବାଦ ତିଆରି କଲେ। ଦ୍ୱୈତଭାବ ଦ୍ୱୈତବାଦ ଦୁଇ ଦୁଇ ଭଗବାନ ଏବଂ ଜୀବ ଅଲଗା, ଏକ ନୁହଁ। ତେଣୁ ଏସବୁ ବିଭିନ୍ନ ଯେଉଁ ଆମ ସମ୍ପ୍ରଦାୟ ରହିଛି, ଶ୍ରୀ ବ୍ରହ୍ମ ରୁଦ୍ର ସନକ ଏସବୁ ବିଭିନ୍ନ ସମ୍ପ୍ରଦାୟ ରହିଛି, ସେମାନେ ସବୁ ଏଇ ଦ୍ୱୈତବାଦ ପ୍ରଚାର କଲେ। କିନ୍ତୁ ମହାପ୍ରଭୁ ଯେତେବେଳେ ଆସିଲେ, ସେ ଦ୍ୱୈତ ଏବଂ ଅଦ୍ୱୈତ ମିଶେଇକରି କହିଲେ ଅଚିନ୍ତ୍ୟ ଭେଦା ଭେଦ ତତ୍ତ୍ୱ। ଏ ମହାପ୍ରଭୁଙ୍କ ଦ୍ୱାରା ସବୁ ମିଶେଇକରି ଏକ ଏକୀଭୂତ କଲେ, ଅଚିନ୍ତ୍ୟ ଭେଦା ଭେଦ ତତ୍ତ୍ୱ। ଭଗବାନ ଏବଂ ଜୀବ ଭିତରେ ଭେଦ ଅଛି, ପୁଣି ଭେଦ ନାହିଁ। ଭଗବାନ ଯେଉଁଭଳି ଭାବରେ ଗୁଣାତ୍ମକ ଭାବରେ ସଚ୍ଚିଦାନନ୍ଦମୟ, ଜୀବ ମଧ୍ୟ ସେହିଭଳି ଭାବରେ, ଆତ୍ମା ମଧ୍ୟ ସେହିଭଳି ଭାବରେ। କିନ୍ତୁ ପରିମାଣ ହିସାବରେ ଦେଖିଲେ ଭଗବାନ ସହିତ ଜୀବ କେବେ ସମାନ ହୋଇପାରିବ ନାହିଁ। ଭଗବାନ ହେଉଛନ୍ତି ବିଭୁ, ଜୀବ ହେଉଛି ଅଣୁ। ତେଣୁ ଏହି ଶ୍ଳୋକଟିକୁ ପ୍ରଭୁପାଦ ମହାରାଜ କହୁଛନ୍ତି, ମାୟାବାଦୀମାନେ ଏହି ଶ୍ଳୋକଟିକୁ ଉଦାହରଣ ଦିଅନ୍ତି, ଘଟାକାଶ ପଟାକାଶ ବୋଲି କୁହାଯାଉଛି। ଆତ୍ମାନଂ ଆତ୍ମନି ନଭୋ ନବଶିବ ଧୀରା, ନଭ ଘଟାକାଶ ପଟାକାଶ ଦୁଇଟି ଜିନିଷ ରହିଛି। ଆକାଶ ଯେଉଁ ରହିଛି, ଆକାଶ ହେଉଛି ଅସୀମ, କିନ୍ତୁ ଗୋଟିଏ ମାଠିଆ ଭିତରେ ମଧ୍ୟ ସେ ଆକାଶ ରହିଛି। ତେଣୁ ସିଏ କହନ୍ତି, ମାୟାବାଦୀମାନେ ସେମାନେ କହନ୍ତି ଆମେ ହେଉଛେ ଏଇ ପଟାକାଶ, ଏ ଘଟରେ ରହିଛେ ଘଟ, ଆମେ ପଟାକାଶ ନୁହଁ, ଆମେ ଘଟାକାଶ, କିନ୍ତୁ ଯେତେବେଳେ ଘଟଟି ଭାଙ୍ଗି ଯାଉଛି, ଆମେ ପଟାକାଶ ସହିତ ମିଶି ଏକ ହେଇଯାଉଛେ, ଅଲଗା ଆଉ ନାହିଁ, ଏକ ହେଇଯାଉଛେ, ଜୀବ ପରମ ଏକ ହେଇଯାଉଛନ୍ତି। ଏଇ ଶ୍ଳୋକଟିକୁ ନେଇ ସେ ଇଏ କରନ୍ତି, ପ୍ରଭୁପାଦ ମହାରାଜ କହୁଛନ୍ତି, ଏଇ ଶ୍ଳୋକଟିକୁ ନେଇ ସେମାନେ ଏଭଳି ଭାବରେ ଜୀବ ଏବଂ ଭଗବାନ ଭିତରେ କୌଣସି ତଫାତ୍ ନାହିଁ ବୋଲି କହି ସେମାନେ ଜୀବ ଏବଂ ଭଗବାନ ଏକ ବୋଲି ସେମାନେ ତାଙ୍କର ସିଦ୍ଧାନ୍ତକୁ ସ୍ଥାପନ କରନ୍ତି। କିନ୍ତୁ ଭଗବାନ ଏବଂ ଜୀବ ଭିତରେ ଗୁଣାତ୍ମକ ଭାବରେ ସମାନ, ଗୁଣ ହିସାବରେ ସମାନ, କିନ୍ତୁ ପରିମାଣ ହିସାବରେ ଅଲଗା। ଯେମିତି ଜଳ, ସମୁଦ୍ରର ଜଳ ଏବଂ ଗୋଟିଏ ବିନ୍ଦୁ ଜଳ ଭିତରେ ଗୁଣ ସମାନ ରହିଛି, ସବୁ ଲୁଣିଆ, କିନ୍ତୁ ପରିମାଣ ଭାବରେ ଦେଖିଲେ ସମୁଦ୍ର ଜଳ ସହିତ ଗୋଟିଏ ବିନ୍ଦୁ ଜଳ କେବଳ ସମାନ ହୋଇପାରିବ ନାହିଁ। ତେଣୁ ଇଏ ହେଉଛି ତଫାତ୍। ଯେଉଁମାନେ ଧୀର ବ୍ୟକ୍ତି ସେମାନେ ଏଇଟା ଜାଣନ୍ତି। ତେଣୁ ବୈକୁଣ୍ଠ ଲୋକରେ ସମସ୍ତେ ଧୀର, ତେଣୁ ଆଶ୍ଚର୍ଯ୍ୟ ହେଉଛନ୍ତି ଚାରି କୁମାର ଯେ ଧୀର ବ୍ୟକ୍ତି ଏସବୁ ଜାଣନ୍ତି। ଆତ୍ମାନମ ଆତ୍ମନି ନଭୋ ନଭଶିବ ଧୀରା ପଶ୍ୟନ୍ତି ଯତ୍ର ଯୁବୟୋ ସୁରଲିଙ୍ଗି ନୁହଁ କି ତମେ ଦୁଇ ଜଣ କାହିଁକି ସେଇଟା ଜାଣିପାରିଲ ନାହିଁ। ସୁରଲିଙ୍ଗି ହୋ ତମେ ଯଦିଓ ବୈକୁଣ୍ଠ ବାସ ଭଳି ଦେଖାଯାଉଛ, ତମେ ବୈକୁଣ୍ଠ ଭଗବାନ ଭଳି ତମେ ରୂପ ଧାରଣ କରିଛ, ବୈକୁଣ୍ଠ ସୁରଲିଙ୍ଗ ତମେ ଧାରଣ କରିଛ, ଭଗବାନ ଭଳି ରୂପ ତମେ ଧାରଣ କରିଛ, କିନ୍ତୁ ତମେ ଏଇ ଏଇ ଜ୍ଞାନଟା ଆସିପାରିଲାନି, ତମେ ଧୀର ବ୍ୟକ୍ତି ହେଇପାରିଲାନି, ଅଧୀର ଭଳି ହେଇଗଲ, କାର୍ଯ୍ୟ କଲ। ବ୍ୟୁତ୍ପାଦିତଂ ହିଁ ଉଦର ଭେଦି ଭୟଂ ଯଥୋଶ୍ୟ ବ୍ୟୁତ୍ପାଦିତଂ, କାହିଁକି ତମର ଏ ଭେଦ ଆସିଲା, କାହିଁକି ଉତ୍ପନ୍ନ ହେଲା, ବିଶେଷ ଭାବରେ ଉତ୍ପନ୍ନ କାହିଁକି ହେଲା ଏ ଭେଦ, ଏଇ ଉଦର ଭେଦି ଏଇ ଯେଉଁ ଭେଦ ଯେଉଁ ଆସିଲା, ଭଗବାନ ଓ ଭଗବାନଙ୍କର ଯେଉଁ ଅଂଶ ରହିଛନ୍ତି ତାଙ୍କ ଭିତରେ ତଫାତ୍ ରହିଛି, ଏ କଥାଟା ତୁମେ କାହିଁକି ଚିନ୍ତା କଲ। ଉଦର ଭେଦି ଭୟଂ ଯଥୋଶ୍ୟ, ତମର କାହିଁକି ଭୟ ଆସିଲା, ସେ ଜଗତରେ କାହାର ଭୟ ନାହିଁ। ଭୌତିକ ଜଗତରେ ମଧ୍ୟ ଯେଉଁମାନେ ଭଗବାନଙ୍କର ଭକ୍ତ ତାଙ୍କର ଭୟ ନାହିଁ। ଅଭୟଂ ସତ୍ୟ ସଂଶୁଧୀର କୁହାଗଲା, ଦୈବ ଗୁଣ ବିଷୟରେ କୁହାଗଲା, ଅଭୟଂ ଭଗବାନଙ୍କର ଭକ୍ତଙ୍କର ଭୟ ନଥାଏ। ଭଜ ରେ ମନ ଶ୍ରୀ ନନ୍ଦ ନନ୍ଦନ ଅଭୟ ଚରଣର ବିନ୍ଦରେ, ଭଜ ରେ ମନ ଶ୍ରୀ ନନ୍ଦ ନନ୍ଦନ ଅଭୟ ଚରଣର ବିନ୍ଦରେ। ତାପରେ ମାନବ ଜନମ ସତ୍ ସଙ୍ଗେ ଦୁର୍ଲଭ, ମାନବ ଜନମ ସତ୍ ସଙ୍ଗେ ତରହୁ ରେ ଭବ ସିନ୍ଧୁରେ, ଭଜହୁ ରେ ମନ ଶ୍ରୀ ନନ୍ଦ ନନ୍ଦନ ଅଭୟ ଚରଣର ବିନ୍ଦରେ। ଏ ସତ୍ସଙ୍ଗରେ ଏଇ ଜ୍ଞାନ ଜଣଙ୍କର ଉଦୟ ହେବ, ସେ ଅଭୟତା ଅଭୟ ପ୍ରାପ୍ତ ହେବ, ଭୟ ତା'ର ରହିବ ନାହିଁ, କୌଣସି ପରିସ୍ଥିତିରେ ଭୟ ରହିବ ନାହିଁ, ଯେକୌଣସି ପରିସ୍ଥିତିରେ ସେ ଅଭୟ ରହିବ। ଭଗବାନଙ୍କର ଅଭୟ ପାଦପଦ୍ମ ହେଉଛି ଅଭୟ ପାଦପଦ୍ମ, ତେଣୁ ସେଇ ପାଦପଦ୍ମରେ ଯେଉଁମାନେ ଆଶ୍ରୟ ନେଇଛନ୍ତି, ଅଭୟ ଅଶୋକ ଅମୃତର ସ୍ଥାନ ସେ ହେଉଛି ଅଭୟ, ସେଠି କୌଣସି ଭୟ ନାହିଁ, କୌଣସି ଶୋକ ନାହିଁ, କୌଣସି ମୃତ୍ୟୁ ବି ନାହିଁ, ଅଭୟ ଅଶୋକ ଅମୃତର ପାଦ ସେ ରହିଛି ଭଗବାନ ପାଦପଦ୍ମ। ଯେଉଁମାନେ ଆଶ୍ରୟ ନେଇଛନ୍ତି ସେମାନଙ୍କର ଭୟ ନାହିଁ, କିନ୍ତୁ ତମର କାହିଁକି ଭୟ ଆସିଲା ଯେ କାଳେ କିଏ ଶତ୍ରୁ ଆସିଗଲେ କି ତମେ ବନ୍ଦ କରିଦେଲ ଆମକୁ ଯିବା ପାଇଁ। ତେଣୁ ଏଇଭଳି ଭାବରେ ଏକଥା କହି ଯୁକ୍ତି ବାଢ଼ିବେ ଚାରି କୁମାର, ଯୁକ୍ତି ବାଢ଼ିବେ ଏବଂ ଅନ୍ତିମରେ ତାଙ୍କୁ ଅଭିଶାପ ଦେଲେ, ତମର ଯେହେତୁ ଦ୍ୱୈତ ଭାବ ଆସିଲା ତମେ ଯାଅ ଦ୍ୱୈତ ଜଗତକୁ ଯାଅ, ଅଦ୍ୱୈତ ଜଗତରେ ତମେ ରହିବାକୁ ଉପଯୁକ୍ତ ନୁହଁ। ଏଇଭଳି ଭରି କହି ତାଙ୍କୁ ଅଭିଶାପ ପ୍ରଦାନ କରିବେ ଏବଂ ସେହି ସମୟରେ ଭଗବାନ ଆସିବେ ବୈକୁଣ୍ଠରୁ। ସେଇ ଯେମିତି ସପ୍ତମ ଗେଟ୍ ପାରି ହେଇଥିଲେ ଭଗବାନ ଦର୍ଶନ କରିଥାନ୍ତେ, କିନ୍ତୁ ସପ୍ତମ ଗେଟ୍ ପାରି ହେଇପାରିଲେ ନାହିଁ, ଅଧୈର୍ଯ୍ୟ ହେଇଗଲେ, ଏଇ ମାନେ ତାଙ୍କୁ ରଖିଦେଲେ, ତାଙ୍କର ଯେଉଁ ଧୈର୍ଯ୍ୟ ଚ୍ୟୁତି ଘଟିଲା, ତେଣୁ ଅଭିଶାପ ପ୍ରଦାନ କରିଦେଲେ, ତେଣୁ ଭଗବାନ ଆସି ତାଙ୍କୁ ଦର୍ଶନ ଦେଲେ। ଭଗବାନଙ୍କ ସୁନ୍ଦର ରୂପ ବୈକୁଣ୍ଠର ବାସି ଆଜି ଚନ୍ଦନ ବେଶରେ ଭଗବାନଙ୍କର ଆହୁରି ରୂପ ମନୋହର ହେଇଛି, ଭକ୍ତମାନେ ବହୁତ ପରିଶ୍ରମ କରି ଭଗବାନଙ୍କର ଚନ୍ଦନ ବେଶ କରିଛନ୍ତି, ସନ୍ଧ୍ୟାବେଳେ ପୁଣି ତାଙ୍କ ଭଗବାନଙ୍କୁ ଆନନ୍ଦ ପ୍ରଦାନ କରିବେ। ଇଏ ହେଉଛି ବୈକୁଣ୍ଠ ଚିତ୍ ଜଗତରେ ଯେଉଁଭଳି ଭାବରେ ଭଗବାନଙ୍କ ସେବାରେ ସମସ୍ତେ ନିଯୁକ୍ତ ରହିଛନ୍ତି, ଭୌତିକ ଜଗତରେ ମଧ୍ୟ ଯେଉଁମାନେ ଭଗବାନ ଭକ୍ତ ତାଙ୍କର ଆଉ ବୈକୁଣ୍ଠବାସୀ ଭିତରେ କୌଣସି ତଫାତ୍ ନାହିଁ। ବୈକୁଣ୍ଠବାସୀ ଯେଉଁଭଳି ଭାବରେ ଭଗବାନଙ୍କ ସେବାରେ ନିଯୁକ୍ତ, ଏଠି ମଧ୍ୟ ଭକ୍ତ ଭଗବାନଙ୍କ ସେବାରେ ନିଯୁକ୍ତ। ସେଇଥିପାଇଁ ଭଗବାନ ଭାଗବତ ଏକାଶ ସ୍କନ୍ଦରେ ଉତ୍ତମ କହିବେ, ମନ ନିକେତନ୍ତୁ ନିର୍ଗୁଣ ଭାବେ, ଭଗବାନଙ୍କର ମନ୍ଦିର ହେଉଛି ବୈକୁଣ୍ଠ, ସେ ଯେଉଁ ବୈକୁଣ୍ଠର କଥା ବର୍ଣ୍ଣନା କରାଯାଉଛି ଏ ଭଗବାନ ମନ୍ଦିର ମଧ୍ୟ ସେଇଭଳି ଭାବରେ ବୈକୁଣ୍ଠ। ସେଠି ଯେଉଁଭଳି ଭାବରେ ସ୍ଥିତି ରହିଛି, ଏଠି ମଧ୍ୟ ସେହିଭଳି ଭାବରେ ସ୍ଥିତି, ଭଗବାନଙ୍କୁ ଆନନ୍ଦ ପ୍ରଦାନ କରିବାର ସ୍ଥିତି। ତେଣୁ ଆମର ଏହି ଭାଗବତ କଥା ମାଧ୍ୟମରେ ମଧ୍ୟ ଆମେ ଭଗବାନଙ୍କର କିଛି ସେବା କରୁଛେ, ଶ୍ରବଣ କୀର୍ତ୍ତନ ମାଧ୍ୟମରେ ଏହିଭଳି ଭାବରେ ଭଗବାନଙ୍କୁ ଆମେ ଆନନ୍ଦ ପ୍ରଦାନ କରୁଛେ। ଜୟ ଶ୍ରୀ ଶ୍ରୀମଦ୍ ଭାଗବତମ୍ କୀ, ଜୟ ଶ୍ରୀ ରାଧା ମଦନ ମଞ୍ଜୁ କୀ, ଶ୍ରୀ ଗୋପାଳ ମହାରାଜ କୀ, ଶ୍ରୀ ଗୁରୁଦେବ କୀ, ନନ୍ଦ କୋଟି ବୈଷ୍ଣବ କୀ, ଦାୟୀ ଗୋ ବ୍ରହ୍ମାନନ୍ଦେ, ଜୟ ଶ୍ରୀ ଗୋପାଳ।